ଆକାଶବାଣୀ କଟକ ଆଞ୍ଚଳିକ ସମ୍ଭାଦ ପଢୁଛନ୍ତି ପ୍ରଜ୍ଞା ପରିମିତା ଜେନା। ରାଜ୍ୟର ଦକ୍ଷିଣ ଭାଗରେ ଅବସ୍ଥିତ ଜିଲ୍ଲାଗୁଡ଼ିକର ସାମାଜିକ ଓ ଆର୍ଥିକ ସର୍ବାଙ୍ଗୀନ ବିକାଶ ପାଇଁ ଶୀଘ୍ର ଦକ୍ଷିଣ ଓଡ଼ିଶା ପରିଷଦ କାର୍ଯ୍ୟ କରିବ ବୋଲି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କହିଛନ୍ତି। ପ୍ରସ୍ତାବିତ ପରିଷଦ ପାଇଁ ସରକାର 200 କୋଟି ଟଙ୍କାର ପାଣ୍ଠି ବ୍ୟବସ୍ଥା କରିବେ। କୋରାପୁଟରେ ଆୟୋଜିତ ଜାତୀୟସ୍ତରୀୟ ଆଦିବାସୀ ଉତ୍ସବ ପର୍ବରେ ଯୋଗଦେଇ ମୁଖ୍ୟମନ୍ତ୍ରୀ କହିଛନ୍ତି କୋରାପୁଟ ଜିଲ୍ଲାର ପର୍ଯ୍ୟଟନ ସଂସ୍କୃତି ଐତିହ୍ୟ ଓ ପରମ୍ପରାର ପ୍ରଚାର ପ୍ରସାର ପାଇଁ 160 କୋଟି ଟଙ୍କା ବ୍ୟୟ କରାଯିବ।
ଦକ୍ଷିଣ ଓଡ଼ିଶା ବିକାଶ ପରିଷଦ ଗଠନ ଆମେ କରିଛୁ, ତାର ଟାସ୍କଫୋର୍ସ ଗଠନ କରିକି ଆମର ଶିକ୍ଷାମନ୍ତ୍ରୀ ଆଦିବାସୀ ମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ କାମ କରୁଛି। ଆଗାମୀ ଆଉ କିଛି ମାସ ପରେ ତାହାର ରିପୋର୍ଟ ଦେଲା ପରେ ଦକ୍ଷିଣ ଓଡ଼ିଶା ବିକାଶ ପରିଷଦ ବା SODC ଗଠନ ହେବ ଏବଂ ଏ ଅଞ୍ଚଳରେ ଆମେ ସେଥିପାଇଁ ବଜେଟ୍ରେ ମଧ୍ୟ ମିନିମମ୍ 200 କୋଟି ଟଙ୍କାର ବଜେଟ୍ ପ୍ରାବଧାନ ରଖିଛୁ।
ଜନଜାତି ଅଞ୍ଚଳରେ ପର୍ଯ୍ୟଟନ କ୍ଷେତ୍ରର ବିକାଶ ସହ ସ୍ଥାନୀୟ ନିଯୁକ୍ତି ବୃଦ୍ଧି ପାଇବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି। ଶ୍ରୀ ମାଝୀ ଏହି ଅବସରରେ 521 କୋଟି 37 ଲକ୍ଷ ଟଙ୍କା ବ୍ୟୟରେ 17 ନୂଆ ବିକାଶ ପ୍ରକଳ୍ପର ଶିଳାନ୍ୟାସ କରିବା ସହ 23 କୋଟି 94 ଲକ୍ଷ ଟଙ୍କା ମୂଲ୍ୟର 16 ପ୍ରକଳ୍ପର ଉଦ୍ଘାଟନ କରିଥିଲେ। ବିକଶିତ ଭାରତ ଜି ରାମ ଜି ବିଲ୍ 2025 ଆଇନରେ ପରିଣତ ହେବା ପରେ ସରକାର ଗ୍ରାମାଞ୍ଚଳରେ ରୋଜଗାରକୁ ସୁନିଶ୍ଚିତ କରିଛନ୍ତି। ବିକଶିତ ଗ୍ରାମ ପଞ୍ଚାୟତରୁ ବିକଶିତ ଭାରତ ଆଡ଼କୁ ଅଗ୍ରସର କରାଇବାରେ ଏହି ଆଇନ ସହାୟକ ହେବା ସହିତ ଏକ ସମୃଦ୍ଧ ସ୍ଥିର ଏବଂ ଆତ୍ମନିର୍ଭରଶୀଳ ଭାରତର ମୂଳଦୁଆକୁ ଅଧିକ ମଜବୁତ କରିବ। ଏଥିରେ ବେକାରୀ ଭତ୍ତା ପାଇଁ ଉନ୍ନତ ବ୍ୟବସ୍ଥା, ସଠିକ୍ ସମୟରେ ମଜୁରୀ ପୈଠ, ବିଳମ୍ବ କ୍ଷେତ୍ରରେ କ୍ଷତିପୂରଣ, ଗ୍ରାମସଭା ଦ୍ୱାରା ବିକଶିତ ଗ୍ରାମ ପଞ୍ଚାୟତ ଯୋଜନାଗୁଡ଼ିକ ଭଳି ଅନେକ ସୁବିଧା ରହିଛି। କେନ୍ଦ୍ରମନ୍ତ୍ରୀ ଶିବରାଜ ସିଂ ଚୌହାନ କହିଛନ୍ତି ମନରେଗାର ପରବର୍ତ୍ତୀ ପଦକ୍ଷେପ ହେଉଛି ବିକଶିତ ଭାରତ ଜି ରାମ ଜି। ସାମାଜିକ ଗଣମାଧ୍ୟମ ପୋଷ୍ଟରେ ମନ୍ତ୍ରୀ କହିଛନ୍ତି ଗ୍ରାମୀଣ ପରିବାରର ବୟସ୍କ ସଦସ୍ୟଙ୍କୁ ପୂର୍ବ ଯୋଜନା ଅନୁଯାୟୀ 100 ଦିନର ମଜୁରୀ ନିଯୁକ୍ତି ମିଳିଥିବାବେଳେ ଏହି ଆଇନ ଦ୍ୱାରା ଏହାକୁ 125 ଦିନକୁ ବୃଦ୍ଧି କରାଯାଇଛି। ଏଥିରେ କାମ ଆବଣ୍ଟନ ନ ହେଲେ ବେକାରୀ ଭତ୍ତା ଏବଂ ମଜୁରୀ ବିଳମ୍ବ ହେଲେ ଅତିରିକ୍ତ ପରିମାଣର ବ୍ୟବସ୍ଥା ମଧ୍ୟ ରହିଛି ବୋଲି ଶ୍ରୀ ଚୌହାନ କହିଛନ୍ତି। ଚାଷ କାର୍ଯ୍ୟ ସମୟରେ ଅସୁବିଧାର ସମ୍ମୁଖୀନ ହେଉଥିବା ଚାଷୀଙ୍କ ପାଇଁ ମଧ୍ୟ ଏଥିରେ ବ୍ୟବସ୍ଥା ରହିଛି। ବିଲ୍ ପାଇଁ 1,51,000 କୋଟି ଟଙ୍କାର ଅଧିକ ପ୍ରସ୍ତାବ ଦିଆଯାଇଛି। ପଞ୍ଚାୟତ ସଚିବ, ନିଯୁକ୍ତି ସହାୟକ ଏବଂ ବୈଷୟିକ କର୍ମଚାରୀମାନଙ୍କୁ ସମୟୋଚିତ ଓ ପର୍ଯ୍ୟାପ୍ତ ଦରମା ପ୍ରଦାନ କରିବା ପାଇଁ ବିଲ୍ରେ ପ୍ରଶାସନିକ ଖର୍ଚ୍ଚ ପାଇଁ 6%-9% ପର୍ଯ୍ୟନ୍ତ ବର୍ଦ୍ଧିତ ଅଂଶ ରହିଛି ବୋଲି ଶ୍ରୀ ଚୌହାନ ସୂଚନା ଦେଇଛନ୍ତି। ରାଜ୍ୟର ପଞ୍ଚାୟତ କାର୍ଯ୍ୟାଳୟଠାରୁ ଆରମ୍ଭ କରି ସଚିବାଳୟ ପର୍ଯ୍ୟନ୍ତ ସବୁଠାରେ ସ୍ୱଦେଶୀ ଜ୍ଞାନକୌଶଳରେ ପ୍ରସ୍ତୁତ ଇମେଲ୍ ବ୍ୟବହାର କରିବା ପାଇଁ ସରକାରୀ ସ୍ତରରେ ଯୋଜନା ପ୍ରସ୍ତୁତ ହେଉଛି। ରାଜ୍ୟ ସୂଚନା ଓ ପ୍ରଯୁକ୍ତି ବିଭାଗ ପକ୍ଷରୁ ନିଜସ୍ୱ ଇମେଲ୍ ଏବଂ ଗ୍ରୁପ୍ ୱେ ସଲ୍ୟୁସନ୍ ପ୍ରସ୍ତୁତ କରାଯାଇଛି। ପ୍ରତ୍ୟେକ ବିଭାଗରେ ଏହାର ବ୍ୟବହାରକୁ ସୁନିଶ୍ଚିତ କରିବା ଲାଗି ଆଇଟି ବିଭାଗ ପ୍ରମୁଖ ସଚିବ ବିଶାଲ ଦେବ ସମସ୍ତ ସଚିବ ଏବଂ ଜିଲ୍ଲାପାଳମାନଙ୍କୁ ପତ୍ର ଲେଖିଛନ୍ତି। ଏହି ଇମେଲ୍ର ନାମ ହେଉଛି @odisha.gov.in। ସ୍ୱଦେଶୀ ଜ୍ଞାନକୌଶଳରେ ପ୍ରସ୍ତୁତ ଏହି ଇମେଲ୍ ଅତ୍ୟନ୍ତ ସୁରକ୍ଷିତ ଏବଂ ଆଧୁନିକ ବୋଲି ଆଇଟି ବିଭାଗ ପକ୍ଷରୁ କୁହାଯାଇଛି। ବଡ଼ଦିନ ପାଳନକୁ ଦୃଷ୍ଟିରେ ରଖି କନ୍ଧମାଳ ଜିଲ୍ଲା ପ୍ରଶାସନ ପକ୍ଷରୁ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି। 2 ଆଇପିଏସ୍ ଅଫିସର, ଫୁଲବାଣୀ ଏସ୍ପି ଏବଂ ବାଲିଗୁଡ଼ା ଡିଏସ୍ପିଙ୍କୁ ସମସ୍ତ ସୁରକ୍ଷା ବ୍ୟବସ୍ଥାର ତଦାରଖ ଦାୟିତ୍ୱ ଦିଆଯାଇଛି। ଜିଲ୍ଲାର ପ୍ରବେଶ ପଥଗୁଡ଼ିକୁ ବନ୍ଦ କରାଯିବା ସହ ବିଭିନ୍ନ ଥାନା ଅଞ୍ଚଳରେ ପୋଲିସ୍ ଫ୍ଲାଗ୍ମାର୍ଚ୍ଚ କରି ଲୋକମାନଙ୍କୁ ସଚେତନ କରାଉଛନ୍ତି। ଭଦ୍ରକ ଜିଲ୍ଲା ଅନ୍ନପାଳ ପଞ୍ଚାୟତ ଦେଉଳପାଳଠାରେ ଶାଳନ୍ଦୀ ନଦୀବନ୍ଧ ନିର୍ମାଣ ପାଇଁ ଉଚ୍ଚଶିକ୍ଷା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ 12 କୋଟି ଟଙ୍କା ଅନୁଦାନରେ ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି। ରାଜ୍ୟ ସରକାରଙ୍କ ଜଳସମ୍ପଦ ବିଭାଗ ପକ୍ଷରୁ ଶାଳନ୍ଦୀ ନଦୀର ଦକ୍ଷିଣପାର୍ଶ୍ୱ ନଦୀବନ୍ଧ ରାଜୁଆଳୀ ବିନ୍ଧା ଗ୍ରାମରୁ ଦେଉଳ ପର୍ଯ୍ୟନ୍ତ ଏବଂ ବାମପାର୍ଶ୍ୱ ନଦୀବନ୍ଧ ବାରିକପୁରଠାରୁ ବିଲଣା ପର୍ଯ୍ୟନ୍ତ ପ୍ରକଳ୍ପ ନିର୍ମାଣ କରାଯିବ। ପ୍ରଖ୍ୟାତ ଭାରତୀୟ ଗଣିତଜ୍ଞ ଶ୍ରୀନିବାସ ରାମାନୁଜଙ୍କ ଜନ୍ମଦିନକୁ ସ୍କରଣ କରିବା ପାଇଁ 2012 ଆଜିର ଦିନକୁ ଜାତୀୟ ସ୍ତରରେ ଗଣିତ ଦିବସ ଭାବେ ପାଳନ କରାଯାଉଛି। ଚଳିତ ବର୍ଷ ଏହି ଦିବସର ବିଷୟବସ୍ତୁ ରହିଛି ଗଣିତ, କଳା ଏବଂ ନବସୃଜନ। ପାଣିପାଗ, ରାଜ୍ୟର ସମସ୍ତ ଅଞ୍ଚଳରେ ରାତି ତାପମାତ୍ରା ହ୍ରାସ ପାଇବା ସହ ଥଣ୍ଡାର ପରିମାଣ ବୃଦ୍ଧି ପାଇଛି। ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ସୂଚନା ଅନୁଯାୟୀ ଆଗାମୀ 7 ଦିନ ମଧ୍ୟରେ ସର୍ବନିମ୍ନ ତାପମାତ୍ରାରେ ବିଶେଷ ପରିବର୍ତ୍ତନ ହେବାର ସମ୍ଭାବନା ନାହିଁ। ଆଞ୍ଚଳିକ ସମ୍ଭାଦ ବର୍ତ୍ତମାନ ପାଇଁ ଏତିକି। ଆମର ପରବର୍ତ୍ତୀ ଆଞ୍ଚଳିକ ସମ୍ଭାଦ ଶୁଣିପାରିବେ ଅପରାହ୍ନ 2:32ରେ।